ଆପଣ ଆଡଭେଣ୍ଟିଷ୍ଟ ଫଲ ରେଡିଓ ଓଡ଼ିଆ କାର୍ଯ୍ୟକ୍ରମ ଶୁଣୁଛନ୍ତି। ଅଧିକ ସୂଚନା ପାଇବା ପାଇଁ ଆମ ସହ ସଂଯୋଗ କରନ୍ତୁ। 1-800-833-2231 କିମ୍ବା bible@awr.org।
ଏହା ଆଡଭେଣ୍ଟିଷ୍ଟ ୱାର୍ଲ୍ଡ ରେଡିଓ ଭଏସ୍ ଅଫ୍ ହୋପ୍ ଜୀବନଧାରା। ଓଡ଼ିଆ ରେଡିଓ କାର୍ଯ୍ୟକ୍ରମ ଯାହା ଆମର ଆନ୍ତର୍ଜାତୀୟ ଆଘାତ କେନ୍ଦ୍ରରୁ ପ୍ରସାରଣ କରାଯାଉଛି ପ୍ରତିଦିନ ରାତି 9:30। ମୁଁ ସୁବ୍ରତ କୁମାର ପତି ପ୍ରେମର ସହ ଆପଣମାନଙ୍କୁ ଏହି କାର୍ଯ୍ୟକ୍ରମକୁ ସ୍ୱାଗତ କରୁଅଛି। ଚାଲନ୍ତୁ ଆଜିର 30 ମିନିଟ୍ର କାର୍ଯ୍ୟକ୍ରମ ବିଷୟରେ ଜାଣିନେବା। ପ୍ରଥମେ ରଖିଛୁ ଆଧ୍ୟାତ୍ମିକ ଭକ୍ତିମୟ ଗୀତ, ଏହାପରେ ଶୁଣିବା ସ୍ୱାସ୍ଥ୍ୟ ବିଷୟରେ ଭକ୍ତଙ୍କଠାରୁ ଜୀବନଦାୟକ ଈଶ୍ୱରଙ୍କ ବାକ୍ୟ। ପ୍ରିୟ ଶ୍ରୋତା, ତାହେଲେ ଚାଲନ୍ତୁ ଶୁଣିବା ଏକ ଆଧ୍ୟାତ୍ମିକ ଭକ୍ତିମୟ ଗୀତ। ठिकाणा एडवेंटिस्ट मीडिया सेंटर, एसडीए मिशन कंपाउंड, सलिशपुरी पार्क, पुणे 411037, महाराष्ट्र। बा खोलंतु आमर वेबसाइट जेकोसी आंड्रॉइड फोन, स्मार्टफोन, डेस्कटॉप, लैपटॉप किंबा टैबलेट। आमर वेबसाइट www.awr.org/ori। वर्तमान चलंतु सुनिबा ईश्वरंक भक्तंक ठारु ईश्वरंक जीवनदायक वाक्य।
ବାଇବଲ ଭବିଷ୍ୟତବାଣୀରେ ଆମେରିକା ଭାଗ ଏକ। ନମସ୍କାର ପ୍ରିୟ ଶ୍ରୋତା, ସେହି ସର୍ବଶକ୍ତି ସର୍ବଜ୍ଞାନୀ ପ୍ରେମର ସାଗର ଦୟାମୟ ଅନ୍ତର୍ଯ୍ୟମୀ ଅନୁଗ୍ରହ ପରମ ପିତାଙ୍କ ମଧୁର ନାମରେ ମୁଁ ପାଷ୍ଟର ପୂର୍ଣ୍ଣଚନ୍ଦ୍ର ଆଉ ଥରେ ଆପଣମାନଙ୍କୁ ଏହି କାର୍ଯ୍ୟକ୍ରମରେ ସ୍ୱାଗତ କରୁଅଛି। ସେହି ସର୍ବଶକ୍ତି ପରମେଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ଆପଣଙ୍କୁ ସମସ୍ତ ପ୍ରକାର ଦୁଃଖ କଷ୍ଟ ବାଧା କ୍ଲେଶ ଓ ରୋଗରୁ ଦୂରେଇ ରଖନ୍ତୁ। ଶତ୍ରୁ ସୟତାନ ହସ୍ତରୁ ସେ ଆପଣଙ୍କୁ ସୁରକ୍ଷାରେ ରଖନ୍ତୁ। ତାହାଙ୍କ ପ୍ରେମ, ତାହାଙ୍କ ସ୍ନେହ, ତାହାଙ୍କ କୃପା, ତାହାଙ୍କ ଅନୁଗ୍ରହ ସଦାସର୍ବଦା ଆପଣଙ୍କଠାରେ ସହବର୍ତ୍ତୀ ରହୁ। ପ୍ରିୟ ଶ୍ରୋତା, ଚାଲନ୍ତୁ ଆଜି ଆମ୍ଭେମାନେ କିଛି ସମୟ ପବିତ୍ରଶାସ୍ତ୍ର ବାଇବଲଠୁ ତାହାଙ୍କ ଜୀବନଦାୟକ ବାକ୍ୟ ଧ୍ୟାନ କରିବା। ଆଜିର ଆଲୋଚନା ହେଉଛି ବାଇବଲ ଭବିଷ୍ୟତବାଣୀରେ ଆମେରିକା। ଏହା ପ୍ରକୃତରେ ସତ ହୋଇପାରେ କି ବନ୍ଧୁ, ବାଇବଲ ଭବିଷ୍ୟତବାଣୀରେ ଆମେରିକା? ଅବଶ୍ୟ ଯେତେବେଳେ ଆପଣ ଏହି ବିଷୟରେ ଚିନ୍ତା କରନ୍ତି ସେତେବେଳେ ଏହା ବୁଝାଏ ଯେ ପୃଥିବୀର ସବୁଠାରୁ ଶକ୍ତିଶାଳୀ ଏବଂ ପ୍ରଭାବଶୀଳ ରାଷ୍ଟ୍ର ଈଶ୍ୱର ବନ୍ଧ ଇତିହାସର ଅନ୍ତିମ ଚମତ୍କାର ଘଟଣାଗୁଡ଼ିକରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। କିନ୍ତୁ ଆହୁରି ଅଧିକ ଆଶ୍ଚର୍ଯ୍ୟଜନକ ଘଟଣା ତୁମକୁ ଅପେକ୍ଷା କରୁଛି। ଯେହେତୁ ବାଇବଲ ବିଶ୍ୱ ଅଗ୍ରଣୀ ରାଷ୍ଟ୍ର କିପରି ସୃଷ୍ଟି ହେଲା ଏବଂ କାହିଁକି ବନ୍ଧୁ ପ୍ରକାଶିତ ତାର 13:11-18 ପଢ଼ନ୍ତୁ, ଏଥିରେ ଆମେ ସ୍ପଷ୍ଟ ରୂପେ ଦେଖିପାରିବା। ପ୍ରକାଶିତ ଅଧ୍ୟାୟ 13, ଦୁଇଟି ବିଶ୍ୱ ଶକ୍ତି ପ୍ରକାଶିତ ହୋଇଅଛି। ତାହେଲେ ସେହି ପ୍ରଥମ ଶକ୍ତି କ'ଣ? ଯଦି ଆମେ ପ୍ରକାଶିତ ତାର 13:1-10 ପଢ଼ିବା, ସେଠି ଆମେ ସାତ ମୁଣ୍ଡ ବିଷୟ ବସୁ ଆମେ ଦେଖୁଅଛୁ, ଆଉ ସେୟା ହେଉଛି ରୋମାନ ବା ପପସି। ଏହି ବିଷୟ ଉପରେ ସମ୍ପୂର୍ଣ୍ଣ ଅଧ୍ୟୟନ ପାଇଁ ଆମେ ଯଦି ଯାହା ପଢ଼ିଥିଲୁ ଆଉ ଥରେ ଯଦି ପଢ଼ିବା ତେବେ ଆମେ ଭଲ ଭାବରେ ଜାଣିପାରିବା। ମନେ ରଖନ୍ତୁ ବନ୍ଧୁ, ବାଇବଲ ବିଷୟ ବାଣୀରେ ଥିବା ପଶୁମାନେ ରାଷ୍ଟ୍ର ବା ବିଶ୍ୱ ଶକ୍ତିର ପ୍ରତୀକ ଅଟନ୍ତି, ଯେପରିକି ଆମେ ଦାନିଏଲ ତାର 7:17-23 ପଢ଼ି ସାରିଛେ। ତାହେଲେ କେଉଁ ବର୍ଷରେ ପାପାସି ବିଶ୍ୱର
ପ୍ରଭାବ ଏବଂ ଶକ୍ତି ହରାଇବାକୁ ପୂର୍ବାନୁମାନ କରାଯାଇଥିଲା। ବନ୍ଧୁ, ଯେପରିକି ପ୍ରକାଶିତ ବାକ୍ୟ ତାର 13:5 ଆମେ ପାଉଛୁ, ତାଙ୍କୁ 22 ମାସ ଜାରି ରଖିବାକୁ ଅଧିକାର ଦିଆଗଲା ବୋଲି। ସେଠି ଆମେ ପାଉଛୁ 22 ମାସ ଜାରି ରଖିବାକୁ ଅଧିକାର ଦିଆଯାଇଗଲା। ବାଇବଲ ପୂର୍ବାନୁମାନ କରିଛି ଯେ 42 ମାସ ଶେଷରେ ପେପେସି ଏହାର ବିଶ୍ୱ ପ୍ରଭାବ ଏବଂ ଶକ୍ତି ହରାଇବ। ଏହି ଭବିଷ୍ୟତବାଣୀ 1798 ପୂର୍ଣ୍ଣ ହୋଇଥିଲା। ଯେତେବେଳେ ନେପୋଲିଅନର ଜେନେରାଲ ବା ସେନାପତି ବତିୟର ପୋପ୍ସକୁ ବନ୍ଦୀ କରି ନେଇଥିଲେ ଏବଂ ପାପଲ ଶକ୍ତି ଏହାର ମାରାତ୍ମକ କ୍ଷତ ପାଇଥିଲେ, ବନ୍ଧୁ ନୂତନ ଯଦି ଆମେ ପଢ଼ିବା ଆଗକୁ ଏହା କିପରି ମାରାତ୍ମକ ହୋଇଥିଲା ତାହା ଆମେ ଜାଣିପାରିବା। ପେପେସି ଏହାର ମାରାତ୍ମକ କ୍ଷତ ଗ୍ରହଣ କରିବା ସମୟରେ କେଉଁ ରାଷ୍ଟ୍ର ଉତ୍ପନ୍ନ ହେବ ବୋଲି ପୂର୍ବାନୁମାନ କରାଯାଇଥିଲା। ଯଦି ଆମେ ପ୍ରକାଶିତ ବାକ୍ୟ ତାର 13:11 ଦେଖିବା, ସେଠି ଆମେ ପାଉଅଛୁ, ମୁଁ ପୃଥିବୀରୁ ଆଉ ଏକ ପଶୁ ବାହାରକୁ ଆସିବାର ଦେଖିଲି। କିଏ କହୁଛନ୍ତି? ଜହନ। ଏହି ଦେଖିଲି ଏବଂ ତାଙ୍କର ମେଷ ଶାବକ ପରି 2 ଶିଙ୍ଗ ଥିଲା ଏବଂ ନାଗସାପ ପରି କଥା କହିଲେ। ଦେଖନ୍ତୁ ବନ୍ଧୁ, ଏଠି 2 କଥା କୁହାଯାଇଅଛି କି ସେଇ ଯେଉଁ ପଶୁର 2 ଶିଙ୍ଗ ଥିଲା, 2 ଶିଙ୍ଗ ଥିଲା, ଆଉ ସେଇ ପଶୁ କ'ଣ କଲା? ନାଗସାପ ପରି କଥା କହିଲା ବୋଲି ଆମେ ଦେଖୁଅଛୁ। 10 ଉଲ୍ଲେଖ କରାଯାଇଥିବା ପର୍ପଲ ବନ୍ଦିତା, ଯାହାକି 1798 ହୋଇଥିଲା ଏବଂ ସେହି ସମୟରେ ନୂତନ ଶକ୍ତି, ଯାହାକି ପଦ ଏଗାରରେ ଆମେ ଦେଖୁଅଛୁ, ପଦ 11 ଯାହା ଆମେ ଦେଖୁଛୁ କି ଉତ୍ପନ୍ନ ହୋଇଥିଲା ଦେଖାଯାଇଥିଲା, ଯାହାକି 1776 ଆମେରିକା ଏହାର ସ୍ୱାଧୀନତା ଘୋଷଣା କଲା। 1787 ସମ୍ବିଧାନକୁ ଭୋଟ ଦେଲା ଆଉ 1781-91 ସେ ବିଲ୍ ଅଫ ଲାଇନ୍ସ ଗ୍ରହଣ କଲା ଏବଂ 1798 ସୁଦ୍ଧା ବିଶ୍ୱ ଶକ୍ତି ଭାବରେ ମାନ୍ୟତା ପାଇଲା। ଅନ୍ୟ କୌଣସି ଶକ୍ତି ସମ୍ଭବତା ଯୋଗ୍ୟ ହୋଇପାରିଲା ନାହିଁ। ବନ୍ଧୁ, ପଶୁ ପୃଥିବୀରୁ ବାହାରିବା ଓ ମହତ୍ଵ କ'ଣ? ପଶୁ ପୃଥିବୀରୁ ବାହାରିବା ମହତ୍ଵ କ'ଣ? ଦାନିଏଲ ଏବଂ ପ୍ରକାଶିତରେ ଉଲ୍ଲେଖ କରାଯାଇଥିବା ଅନ୍ୟ ରାଷ୍ଟ୍ରମାନଙ୍କ ପରି ଏହି ଦେଶ ଜଳରୁ ପୃଥିବୀରୁ ଉତ୍ପନ୍ନ ହୁଏ। ଆମେ ପ୍ରକାଶିତରୁ ଜାଣିଛୁ ଯେ ଜଳ ପୃଥିବୀର ପ୍ରତୀକ ଅଟେ, ଯେଉଁଠାରେ ଜନସଂଖ୍ୟା ଅଧିକ। ତୁମେ ଯେଉଁ ଜଳ ଦେଖିଲ ଯେଉଁଠାରେ ବେଶ୍ୟା ବସିଥାଏ ତାହା ହେଉଛି ଲୋକ, ଜନତା, ଜାତି, ଭାଷା। ଏହିପରି ପ୍ରକାଶିତ ତାର 17:15 ଆମେ ପାଉଅଛୁ। ତେଣୁ ପୃଥିବୀ ବିପରୀତ ପ୍ରତିନିଧିତ୍ୱ କରେ। ଏହାର ଅର୍ଥ ହେଉଛି ଯେ ଏହି ନୂତନ ରାଷ୍ଟ୍ର ବିଶ୍ୱ, ଯାହାକି 1701 ଅଞ୍ଚଳରେ ଉତ୍ପନ୍ନ ହେବ, ଯାହାକି 1710 ଶେଷ ପୂର୍ବରୁ ପ୍ରାୟ ଜନପ୍ରିୟ ହୋଇନଥିଲା। ପୁରାତନ ଜଗତର ଜନଗ୍ରହଣ ହୋଲି ପୂର୍ଣ୍ଣ ତଥା ସଂଘର୍ଷପୂର୍ଣ୍ଣ ରାଷ୍ଟ୍ରମାନଙ୍କ ମଧ୍ୟରେ ଏହା ଉତ୍ପନ୍ନ ହୋଇପାରିଲା ନାହିଁ। ଏହା ଏକ ବିସ୍ତୃତ ଜନବହୁଳ ମହାଦେଶର ଆସିବାକୁ ପଡ଼ିଲା। ଏହାର 2 ମେଣ୍ଢା ସଦୃଶ ସିଂହ ଏବଂ ମୁଣ୍ଡର ମୁକୁଟର ଅନୁପସ୍ଥିତ ଦ୍ୱାରା କ'ଣ ପ୍ରତୀକିତ? ସିଂହମାନେ ରାଜା ଏବଂ ରାଜ୍ୟ ଏବଂ ବା ସରକାର ଗୁଡ଼ିକ ପ୍ରତିନିଧିତ୍ୱ କରନ୍ତି, ଯାହାକି ଦାନିଏଲ ତାର 7:24 ଆମେ ପାଉଛୁ। ଏହି ପ୍ରେକ୍ଷାରେ ସେମାନେ ଆମେରିକାର 2 ଶାସନ ନୀତିକୁ ପ୍ରତିନିଧିତ୍ୱ କରନ୍ତି। ନାଗରିକ ତଥା ଧାର୍ମିକ ସ୍ୱାଧୀନତା ଏହି ଦୁଇଟି ନୀତିକୁ ରିପବ୍ଲିକାନ୍ ବା ରାଜ ବିନା ସରକାର ଏବଂ ପ୍ରୋଟେଷ୍ଟିଜିମ୍ ଯାହାକି ପୋ ବିନା ଏକ ଚର୍ଚ୍ଚ ନାମରେ ନାମିତ କରାଯାଇଛି। ପ୍ରାଚୀନ କାଳରୁ ଅନ୍ୟ ରାଷ୍ଟ୍ରମାନେ ଏକ ଧର୍ମ ଧର୍ମକୁ ସମର୍ଥନ କରିବା ପାଇଁ ଲୋକଙ୍କୁ ଟିକସ ଦେଇଥିଲେ। ଅଧିକାଂଶ ଧାର୍ମିକ ବିଚ୍ଛିନ୍ନତାବାଦୀଙ୍କୁ ମଧ୍ୟ ଅତ୍ୟାଚାର କରିଥିଲେ। କିନ୍ତୁ ଆମେରିକା କିଛି ନୂଆ ପ୍ରତିଷ୍ଠା କଲା। ସରକାରୀ ହସ୍ତକ୍ଷେପ ବିନା ପୂଜା କରିବାର ସ୍ୱାଧୀନତା, ମୁକୁଟ ଗୁଡ଼ିକର ଅନୁପସ୍ଥିତ, ଏକ ରାଜତନ୍ତ୍ର ପରିବର୍ତ୍ତେ ଏକ ଗଣତନ୍ତ୍ରର ଶାସନକୁ ସୂଚିତ କଲେ। ମେଷ ଶାବକ ପରି ସିଂହ ଏକ ନିରୀହ ଯୁବକ ଅତ୍ୟାଚାରୀକାରୀ ଶାନ୍ତି ପ୍ରେମୀ ଏବଂ ଆଧ୍ୟାତ୍ମିକ ରାଷ୍ଟ୍ରକୁ ସୂଚିତ କରେ। ପ୍ରକାଶିତ ବାକ୍ୟର ଯୀଶୁଙ୍କ 28 ଥର ମେଷ ଶାବକ ବୋଲି କୁହାଯାଇଛି ପ୍ରକାଶିତ ବାକ୍ୟରେ। ବନ୍ଧୁ, ଆମେ କିପରି ଇଚ୍ଛା କରୁ ଯେ ଆମେ ଆମେରିକାର ଯୀଶୁଙ୍କ ବର୍ଣ୍ଣନାରେ ଏଠାରେ ଅଟକି ଯାଇପାରିବା, କିନ୍ତୁ ଆମେ କି କରିପାରିବୁ ନୁହେଁ, କାରଣ ସେ ଅଟକି ନଥିଲେ। ଏହାପରେ ଯାହା ଆସିବ ତାହା ଥଟ୍ଟା ହୋଇପାରେ। ବିବେକ, ପ୍ରେମ, ବକ୍ତବ୍ୟ ଏବଂ ଉଦ୍ୟୋଗର ସ୍ୱାଧୀନତା ସହିତ ଆମେରିକା ଏକ ମହାନ ଦେଶ। ଏହାର ସୁଯୋଗ, ଏହାର ଯଥାର୍ଥ ଖେଳର ଭାବନା ପାଇଁ ଏହାର ସହାନୁଭୂତି ଏବଂ ଏହାର ଖ୍ରୀଷ୍ଟିଆନ ଆଭିମୁଖ୍ୟ, ଏହା ସମ୍ପୂର୍ଣ୍ଣ ନୁହେଁ। ତଥାପି ମଧ୍ୟ ଈଶ୍ୱର ଅନେକ ଲୋକ ପ୍ରତିବର୍ଷ ଏହାର ନାଗରିକ ହେବାକୁ ଚେଷ୍ଟା କରନ୍ତି। ଦୁର୍ଭାଗ୍ୟର ବିଷୟ ବନ୍ଧୁ, ଏହି ସମୃଦ୍ଧ ଆଶୀର୍ବାଦ ଶେଷ ବହୁତ ପରିବର୍ତ୍ତନ ହେବ। ତାହେଲେ ପ୍ରକାଶିତ ବାକ୍ୟ ତାର 13:11 ଏହାର ଅର୍ଥ କ'ଣ? ଯେତେବେଳେ ଆମେରିକାକୁ ଡ୍ରାଗନ୍ ପରି କହିବ ବୋଲି ଲେଖାଯାଇଅଛି। ହଁ ବନ୍ଧୁ, ଯେପରି ଆପଣ ଘୋଷ୍ଠୀ ଯେପରି ଆପଣ ଶିଖିଛନ୍ତି କି ଡ୍ରାଗନ୍ ହେଉଛନ୍ତି ଶୟତାନ, ଯିଏ ବିଭିନ୍ନ ରାଜ୍ୟ ଶକ୍ତି ମାଧ୍ୟମରେ ନିଜର ରାଜ୍ୟ ପ୍ରତିଷ୍ଠା କରିବା ଏବଂ ଈଶ୍ୱରଙ୍କ ଲୋକମାନଙ୍କୁ ନିର୍ଯାତନା ଏବଂ ବିନାଶ କରି ଈଶ୍ୱରଙ୍କ ଚର୍ଚ୍ଚକୁ ଭାଙ୍ଗିବା ପାଇଁ କାର୍ଯ୍ୟ କରନ୍ତି। ଶୈତାନର ଲକ୍ଷ୍ୟ ସର୍ବଦା ଈଶ୍ୱରଙ୍କ ସିଂହାସନକୁ ଅକ୍ତିକାର କରିବା ଏବଂ ଲୋକଙ୍କୁ ତାଙ୍କ ଉପାସନା ଓ ମାନିବାକୁ ବାଧ୍ୟ କରିବା। ସହିଶେଷ ବିବରଣୀ ପାଇଁ ବନ୍ଧୁ, ଯଦି ଆମେ ଏଇ ଯାହା ଆମେ ଆଲୋଚନା କରିଥିଲୁ ଆଗରେ ଗାଇଡ଼ 2ରେ ଯଦି ଆମେ ଦେଖିବା ଭଲ ଭାବରେ ଜାଣିପାରିବା। ବନ୍ଧୁ, ଆମେରିକା ବିଶେଷ ଭାବରେ କ'ଣ କରିବ ଯାହା ଏହାକୁ ଡ୍ରାଗନ୍ ଭାବରେ କହିଛନ୍ତି? ଆମେରିକା ବିଶେଷ ଭାବରେ କ'ଣ କରିବ ଯାହା ଏହାକୁ ଡ୍ରାଗନ୍ ଭାବରେ କୁହାଯାଇଅଛି? ବନ୍ଧୁ, ଆମେ କେତୋଟି ଉତ୍ତର ପାଉଛୁ? ଏହି 4ଟି ଗୁରୁତ୍ୱପୂର୍ଣ୍ଣ ବିଷୟକୁ ଆମେ ଟିକେ ଧ୍ୟାନ ଦେବା। ପ୍ରଥମ ହେଉଛି, ପ୍ରଥମ ପଶୁର ସମସ୍ତ ଅଧିକାର ବ୍ୟବହାର କର, ଯାହାକି ପ୍ରକାଶିତ ବାକ୍ୟ 13:12। ବନ୍ଧୁ, ଆମେରିକା ଏକ ନିର୍ଯାତନାକାରୀ ଶକ୍ତିରେ ପରିଣତ ହେବ ଯାହା ପଶୁ ରୋମ ପରି ଲୋକଙ୍କୁ ନିଜ ବିବେକ ବିରୁଦ୍ଧରେ ଯିବାକୁ ବାଧ୍ୟ କରିବ, ଯାହା ପ୍ରକାଶିତ ଅଧ୍ୟାୟ 13:1 ଚିତ୍ରିତ ହୋଇଅଛି। 2, ପୃଥିବୀ ଏବଂ ସେଠାରେ ବାସ କରୁଥିବା ଲୋକମାନଙ୍କୁ ପ୍ରଥମ ପଶୁକୁ ଉପାସନା କରାଏ ଯାହାର ମାରାତ୍ମକ କ୍ଷତ ଭଲ ହୋଇଗଲା ବୋଲି ପ୍ରକାଶିତ ବାକ୍ୟ ତାର 13:12 ଆମେ ଦେଖୁଅଛୁ। ଆମେରିକା ବିଶ୍ୱ ରାଷ୍ଟ୍ରମାନଙ୍କ ପପାଳ ଖ୍ରୀଷ୍ଟ ଧର୍ମ ପାଇଁ ବିଶ୍ୱସ୍ତ କରିବାକୁ ବାଧ୍ୟ କରିବା ପ୍ରସଙ୍ଗଟି ସର୍ବଦା ପୂଜା। ତୁମେ କାହାକୁ ପୂଜା କରିବ ଓ ମାନିବ? ଏହା ଖ୍ରୀଷ୍ଟ ତୁମର ସୃଷ୍ଟିକର୍ତ୍ତା ଏବଂ ମୁକ୍ତିଦାତା କିମ୍ବା ଖ୍ରୀଷ୍ଟ ଧର୍ମ? ପୃଥିବୀର ପ୍ରତ୍ୟେକ ଆତ୍ମା ଶେଷରେ ଗୋଟିଏ ବା ଅନ୍ୟକୁ ପୂଜା କରିବେ। ଶୈତାନର ଆଭିମୁଖ୍ୟ ଗଭୀର ଆମେରିକା ଆଧ୍ୟାତ୍ମିକ ପରି ଦେଖାଯିବ ଏବଂ ଅବିଶ୍ୱାସନୀୟ ଚମତ୍କାର ଦେଖାଯିବ, ଯାହାକି ଆମେ ପ୍ରକାଶିତ ବାକ୍ୟ ତାର 13:13-14 ପାଉଅଛୁ, ଯାହା କୋଟି କୋଟି ଲୋକଙ୍କୁ ପ୍ରତାରଣା କରିବ, ଯାହା ପ୍ରକାଶିତ 13:3 ଆମେ ପାଉଛୁ। ଯେଉଁମାନେ ଏହି ଆନ୍ଦୋଳନରେ ଯୋଗ ଦେବାକୁ ମନା କରନ୍ତି ସେମାନଙ୍କୁ ବିଭାଜନକାରୀ ଜିଦ୍ର ଅତ୍ୟାଧୁନିକ ଏବଂ ଶେଷ ପ୍ରେମୀ ଭାବରେ ବିବେଚନା କରାଯିବ। ଯୀଶୁ ଶେଷ ସମୟରେ ପ୍ରୋଟେଷ୍ଟାଣ୍ଟ ଆମେରିକାକୁ ମିଥ୍ୟା ଭବିଷ୍ୟତ ଭକ୍ତ ବୋଲି ପ୍ରକାଶ କଲେ। ଏହିପରି ଆମେ ପ୍ରକାଶିତ ବାକ୍ୟ 19:20-10 ପାଉଛୁ। କାରଣ ଏହା ଆଧ୍ୟାତ୍ମିକ ଏବଂ ବିଶ୍ୱନୀୟ ଦେଖାଯିବା, କିନ୍ତୁ ଏହା ବଦଳରେ ଶୈତାନ ହେବ। ଏସବୁ ଅସମ୍ଭବ ମନେ ହୁଏ, କିନ୍ତୁ ଯୀଶୁଙ୍କ କଥା ସବୁବେଳେ ବିଶ୍ୱାସଯୋଗ୍ୟ ଏବଂ ସତ୍ୟ ଅଟେ, ଯେହେତୁ ଏହିପରି 1:2 ଆମେ ପାଉଅଛୁ। ବନ୍ଧୁ, ସେ 4 ବିଶ୍ୱ ସାମ୍ରାଜ୍ୟର ଉଦ୍ଧାନ ଏବଂ ପତନ ବିଷୟରେ ଭବିଷ୍ୟତବାଣୀ କରିଥିଲେ ଏବଂ ଖ୍ରୀଷ୍ଟ ଧର୍ମ, ଯାହାକି ଦାନିଏଲ 2:2 ଆମେ ପାଉଅଛୁ, ଏବଂ ସେହି ସମୟରେ ଏପରି ଭବିଷ୍ୟତବାଣୀ ବାହ୍ୟ ଏବଂ ଅବିସ୍ମରଣୀୟ ମନେ ହୋଇଥାଏ, କିନ୍ତୁ ସମସ୍ତ ପୂର୍ବାନୁମାନ ଅନୁଆଇ ଠିକ୍ ଭାବରେ ଘଟିଲା। ଭବିଷ୍ୟତବାଣୀ ବିଷୟରେ ଆଜି ଆମକୁ ଚେତାବଣୀ ଦେଉଛି। ଏହା ଆସିବା ପୂର୍ବରୁ ମୁଁ ଆପଣଙ୍କୁ କହୁଥିଲି, ଯେତେବେଳେ ଏହି ଘଟିବ ସେତେବେଳେ ଆପଣ ବିଶ୍ୱାସ କରିବେ। ଜହନ 14:29 ଯୀଶୁଖ୍ରୀଷ୍ଟ ଏହିପରି କହିଲେ। 3 ଆମେ ଦେଖୁ, ପୃଥିବୀରେ ବାସ କରୁଥିବା ଲୋକଙ୍କୁ ଖଣ୍ଡା ଦ୍ୱାରା କ୍ଷତ ବିକ୍ଷତ କରା ହୋଇ ଜୀବିତ ପଶୁ ପ୍ରତିମୂର୍ତ୍ତି ତିଆରି କରାଇବାକୁ କହିବ। ଏହିପରି ପ୍ରକାଶିତ ପୁସ୍ତକ ତାର 13:14 ଆମେ ପାଉଛୁ। ଧାର୍ମିକ ଅଭ୍ୟାସକୁ ଆଇନ କରି ଆମେରିକା ପଶୁଙ୍କ ପ୍ରତିମୂର୍ତ୍ତି ସୃଷ୍ଟି କରିବ। ଏହା ଉପାସନା ଆବଶ୍ୟକ କରୁଥିବା ଆଇନ ପ୍ରଣୟନ କରିବ ଏବଂ ଲୋକଙ୍କୁ ତାହା ମାନବିକକୁ କିମ୍ବା ମୃତ୍ୟୁର ସମ୍ମୁଖୀନ ହେବାକୁ ବାଧ୍ୟ କରିବ। ଏହି କାର୍ଯ୍ୟ ହେଉଛି ଏକ ନକଳ ବା ପ୍ରତିଛବି ସରକାରଙ୍କ ଚର୍ଚ୍ଚ ରାଜ୍ୟ ପୂର୍ବ, ଯାହା ମଧ୍ୟଯୁଗରେ ତାଙ୍କ ଶକ୍ତିର ଉଚ୍ଚତାରେ ଶାସନ କରୁଥିଲେ। ଯେତେବେଳେ ସେମାନଙ୍କ ବିଶ୍ୱାସ ପାଇଁ ଲକ୍ଷ ଲକ୍ଷ ଲୋକଙ୍କୁ ହତ୍ୟା କରାଯାଉଥିଲା, ଆମେରିକା ଏକ ବିବାହରେ ନାଗରିକ ସହର ଏବଂ ବିଦ୍ରୋହ ପ୍ରୋଟେଷ୍ଟାଣ୍ଟବାଦକୁ ଏକତ୍ର କରିବା, ଯାହା ପପସୀ ସମର୍ଥନ କରିବ। ଏହାପରେ ବିଶ୍ୱର ସମସ୍ତ ରାଷ୍ଟ୍ରକୁ ତାଙ୍କ ଆଦର୍ଶ ଅନୁସରଣ କରିବାକୁ ପ୍ରଭାବିତ କରିବ। ଏହିପରି ପପସୀ ବିଶ୍ୱବ୍ୟାପୀ ସମର୍ଥନ ହାସଲ କରିବ। ପରିଶେଷରେ, ଏବଂ ଯେଉଁମାନେ ପଶୁଙ୍କ ପ୍ରତିମାକୁ ପୂଜା କରନ୍ତି ସେମାନଙ୍କୁ ହତ୍ୟା କର ବୋଲି ପ୍ରକାଶିତ ବାକ୍ୟ 13:15 ଆମେ ଦେଖୁଅଛୁ। ଏହି ଆନ୍ତର୍ଜାତୀୟ ଆନ୍ଦୋଳନର ମୁଖ୍ୟ ଭାବରେ ଆମେରିକା ପରବର୍ତ୍ତୀ ସମୟରେ ବିଶ୍ୱର ରାଷ୍ଟ୍ରମାନଙ୍କୁ ପ୍ରଭାବିତ କରିବ। ଯେଉଁମାନେ ପଶୁ କିମ୍ବା ତାଙ୍କ ପ୍ରତିମୂର୍ତ୍ତିକୁ ପୂଜା କରିବାକୁ ମନା କରନ୍ତି ସେମାନଙ୍କ ଉପରେ ମୃତ୍ୟୁଦଣ୍ଡ ଲାଗୁ କରିବେ। ଏହି ବିଶ୍ୱବ୍ୟାପୀ ମିଲତ ମଞ୍ଚର ଆଉ ଏକ ନାମ ହେଉଛି ବାବିଲ ଦି ଗ୍ରେଟ୍ ବା ମହାନ। ବନ୍ଧୁ, ଏହା ଆମେ କାଲିକୁ ଆଉ ଅଧିକ ଶୁଣିବା। ତା ପୂର୍ବେ ଚାଲନ୍ତୁ ସେହି ସଦାପ୍ରଭୁ ପରମେଶ୍ୱରଙ୍କଠାରେ ଆମେ ନିଜେ ସମର୍ପଣ କରିବା, ଯାହାକି ଶୈତାନ ଆମେରିକା ଦ୍ୱାରା ତାଙ୍କ ବାକ୍ୟକୁ ଅନ୍ୟ ରୂପେ ନେବା ପାଇଁ ଚେଷ୍ଟା କରୁଅଛି, ଲୋକଙ୍କୁ ପରମେଶ୍ୱରଙ୍କ ପଥରୁ ବାହାରୁ ନେବାକୁ ସେ ଚେଷ୍ଟା କରୁଅଛି। ତାହେଲେ ଚାଲନ୍ତୁ ଆମେ ନିଜେ ସେହି ପରମେଶ୍ୱରଙ୍କ ହସ୍ତରେ ସମର୍ପଣ କରି, ଯେପରିକି ଆମେ ତାଙ୍କ ବାକ୍ୟ ଅନୁସାରେ ଆମେ ଚାଲିପାରିବା, ତାଙ୍କ ବାକ୍ୟ ଅନୁସାରେ ଆମେ ରହିପାରିବା, ସେହି ବିଶ୍ୱାସରେ ଆମେ ରହି ତାଙ୍କଠାରୁ ଆମେ ପ୍ରାର୍ଥନା କରିବା। ହେ ଆମମାନଙ୍କ ସର୍ବଶକ୍ତି, ସର୍ବଜ୍ଞାନୀ ପ୍ରେମର ସାଗର ଦୟାମୟ ଅନ୍ତର୍ଯ୍ୟାମୀ ଅନୁଗ୍ରହ ପରମ ପିତା ଧନ୍ୟବାଦ ଅର୍ପଣ କରୁଅଛୁ ବର୍ତ୍ତମାନ ଯେଉଁ ବାକ୍ୟ ତୁମ ଭକ୍ତମାନଙ୍କୁ ଶୁଣାଇଲେ ସେହି ବାକ୍ୟ ଅନୁସାରେ ଏମାନଙ୍କୁ ଚାଲିବା ପାଇଁ ବୁଦ୍ଧିରେ ଜ୍ଞାନରେ ଶକ୍ତିରେ ପରିପୂର୍ଣ୍ଣ କର ଆମ ପାପ ସବୁ ତୁମ ସେହି ବହୁମୂଲ୍ୟ ରକ୍ତରେ ପରିଷ୍କାର ରୂପେ ଧୋଇଦିଅ ଆଉ ପରିଶେଷ ଯେବେ ତୁମେ ତୁମ ସେହି ସହସ୍ରଦୂତଙ୍କ ସହ ଆସିବେ ସେତେବେଳେ ଆମମାନଙ୍କୁ ଏକ ବାସସ୍ଥାନ ଦିଅ ବୋଲି ତ୍ରାଣକର୍ତ୍ତା ପ୍ରଭୁ ଯୀଶୁଙ୍କ ମଧୁରମୟ ନାମରେ ଏହି ଛୋଟ ଭିକ୍ଷା ମାଗୁଛି ଶୁଣି ଗ୍ରହଣ କର ଆମେନ୍।
প্রিয় শ্রোতা, আমি আশা করুছু যে আমার কার্যক্রম আপনার পসন্দ লাগুব। আপনার মতামত জনাইব আমার এই ঠিকার যোগাযোগ করতু। আমার ঠিকনা আডভেটিজ মিডিয়া সেটর এসডিএ মিশন কম্পাউন্ড সাি পার্ক পুণে 411037 মহারাষ্ট্র বা খোলতু আমার ওয়েবসাইট যেকোন আন্ড্রয়েড ফোন স্মার্টফোন ডেস্কটপ ল্যাপটপ কিংবা ট্যাবলেট আমার ওয়েবসাইট www.awr.org/ori এবং www.adventistmediacenterindia.org। অ্যাডভেন্টিস্ট মিডিয়া সেন্টার ইন্ডিয়ার স্পেলিং হচ্ছে ADVENTISTMEDIACENTRE INDIA। অথবা ডাউনলোড করন্তু আমার মোবাইল অ্যাপ আপনার মোবাইল প্লে স্টোর কু যাঁতু আউ টাইপ করন্তু দ্য ভয়েস অফ হোপ আউ ডাউনলোড করন্তু। ঈশ্বর আপনার আশীর্বাদ করন্তু। ধন্যবাদ।
ଆପଣ ଆଡଭେଣ୍ଟିଷ୍ଟ ଫଲ ରେଡ଼ିଓ ଓଡ଼ିଆ କାର୍ଯ୍ୟକ୍ରମ ଶୁଣୁଛନ୍ତି। ଅଧିକ ସୂଚନା ପାଇବା ପାଇଁ ଆମ ସହ ସଂଯୋଗ କରନ୍ତୁ। 1-800-833-2231 କିମ୍ବା bible@awr.org।